ओम शांति। आज साकार महावाक्य 14 नवंबर 2024 मधुर संतान माने एही आखि द्वारा जहा किछि देखा जाउछि सेगुडी को देखुथिले मध्य देखनाय सेथिरु ममत्व तुटाई दियो कहि किना सेथिरे निया लागिबाकु जाउछि। प्रश्न, ईश्वरीय गवर्नमेंट सरकार गुप्त कर्तव्य कण जहाकु दुनिया जानि नाही। उत्तर, ईश्वरीय गवर्नमेंट आत्मा मान को पवित्र करी देवता कराउछि। एहा हेउछि बहुत गुप्त कर्तव्य जहाकु लोक माने बुझि पारिबे नाही। जेतेबेले मनुष्य देवता हेबे सेतेबेले त नरकवासीरु स्वर्गवासी होई पारिबे। वर्तमान मनुष्य मानकर पूरा चरित्र को विकार गुड़िक संपूर्ण रूपे बिगाड़ी देछंती। एवे तुमे मने समस्त को श्रेष्ठ चरित्रवान कराइबार सेवा करुछ। एहा ही हेउछि तुमर मुख्य कर्तव्य। ओम शांति। जेतेबेले ओम शांति कहा जाउछि से समय रे निजर स्वधर्म एवं घर मने पड़ुछि, किंतु केवल घरे बसी गले हेबो नै। बाबांकर संतान होइछ तेनु निश्चय स्वर्गर संपत्ति भी मने पड़िबो। ओम शांति कहिबा द्वारा सारा ज्ञान बुद्धि रे आसी जाउछि। मु आत्मा शांत स्वरूप शांतिर सागर बाबांकर संतान अटे। जेउ बाबा स्वर्गर स्थापना करुछंती सेइ बाबा आमको पवित्र शांत स्वरूप कराउछंती। मुख्य कथा हेउछि पवित्रतार। पवित्र दुनिया एवं अपवित्र दुनिया रहिछि। पवित्र दुनिया रे कोनोसी विकार न थाए, अपवित्र दुनिया रे पांच विकार रहिछि। एथि पय एहाकु विकारी दुनिया कहा जाए। ता हेउछि निर्विकारी दुनिया। निर्विकारी दुनिया रु सीढ़ी ओल्हाई ओल्हाई पुणी तल को विकारी दुनिया को आसी ताहिला पवित्र दुनिया एवं यहाँ अपवित्र दुनिया। राम राज्य एवं रावण राज्य अटे ना समय को नहीं दिन एवं रातिर गायन करा जायछि। ब्रह्मांकर दिन एवं ब्रह्मांकर राति, दिन सुख राति दुख। रातिरे बाटबण होइथांते किंतु वास्तवरे रात्रिरे तो केही बाटबण होइ नथांते, किंतु भक्ति रूपक रात्रि को बाटबण हेबा कहा जाउछि। तुमे संतान मने एठा को आसीच सद्गति पाइबा पाए। तुम आत्मारे पांच विकार कारण रु पाप थिला, सेति मध्यरु मुख्य होछि काम विकार, जहा द्वारा मनुष्य पाप आत्मा हेउछन्ते। ए कथा प्रत्येक जानिछन्ति जे आमे पतित अटो, भ्रष्टाचार रु जन्म होइछु। एकमात्र काम विकार कारण रु ही सब क्वालिफिकेशन अर्थात योग्यता बिगड़ी जाइछि। सेति पई बाबा कहउछन्ते ए काम विकार को जीतिले जगत जीत होइ नुआ दुनियार मालिक हेब। तेनु मन भितरे असरन्ति खुशी रहिबा उचित। मनुष्य पतित हेउथिबा कारणरु किछि बुझु नहन्ते। ए काम विकार पई केते हंगामा हेउछि, केते अशांति हाकार होइ जाउछि। वर्तमान दुनिया रे काही की एते हाकार हेउछि, काही की न एठारे समस्ते पापात्मा अटन्ते। आत्मा रे विकार थिबा कारण रु ही असुर कहा जाउछि। एबे बाबांक द्वारा बुझुच आमे त बिल्कुल कौड़ी तुल्य वर्थ नॉट ए पेनी अर्थात मूल्य ही न थिलो। जेउ वस्तु कोनोसी काम रे आसे नै ताको नियारे छोड़ाई दिए जाए थे। एवे तुम्हें जानू छो दुनिया रे कोनोसी जिनिस कामरो नुहे। संसार रो सब मनुष्य मात्र को निया लगिबो, जहा कि जे आखिरे देखु छो सब थिरे निया लागि जिवो। आत्मा रे तो निया लगिबो नाही, आत्मा तो जेपर इंश्योर अर्थात सुरक्षित अटे। आत्मा को कण केबे केही इंश्योर करंते, शरीर को तो इंश्योर करा जाय थाए। पिलामाननको पूछा जायछि एहा हेउछि अविनाशी खेल। आत्मा तो पांच तत्व ठारु मध्य ऊर्ध दुनिया रे रहुछि। पांच तत्व रे ही दुनिया रा समस्त सामग्री तयारी होउछि। आत्मा तो केबे तयारी हो नै, आत्मा तो सर्वदा रहिछि। आत्मा केवल पुण्य आत्मा एवं ओ पाप आत्मा हेउछि। पांच विकार द्वारा आत्मा केते अपवित्र होइ जाउछि। एबे बाबा आसिछन्ति पापरु मुक्त करिबा पाए। ବିକାର ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସମସ୍ତଙ୍କର ଚରିତ୍ର ବିଗିଡି ଯାଇଛି। ଚରିତ୍ର କାହାକୁ କୁହାଯାଏ ଏକଥା ମଧ୍ୟ କାହାକୁ ଜଣା ନାହିଁ। ଗାୟାନ ମଧ୍ୟ ରହିଛି ପାଣ୍ଡବ ରାଜ୍ୟ ଏବଂ କୌରବ ରାଜ୍ୟ। ବର୍ତ୍ତମାନ ପାଣ୍ଡବ କିଏ ଏକଥା ମଧ୍ୟ କେହି ଜାଣି ନାହାନ୍ତି। ଏବେ ତୁମେ ବୁଝୁଛ ଆମେ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟର ଅଟୋ ବାପା ରାମ ରାଜ୍ୟ ସ୍ଥାପନ କରିବାକୁ ଆସିଛନ୍ତି। ବର୍ତ୍ତମାନ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ କଣ କରୁଛି, ଆତ୍ମା ମାନଙ୍କୁ ପବିତ୍ର କରାଇ ସତ୍ୟଯୁଗର ଦେବତା କରୁଛି। ନଚେତ ପୁଣି ସତ୍ୟଯୁଗ ପାଇଁ ଦେବତା କେଉଁଠୁ ଆସିବେ ଏକଥା କେହି ଜାଣି ନାହାନ୍ତି। ସେଥିପାଇଁ ଏହାକୁ ଗୁପ୍ତ ଗଭର୍ଣ୍ଣମେଣ୍ଟ କୁହାଯାଉଛି। ଦେବତା ମଧ୍ୟ ମନୁଷ୍ୟ ହିଁ ଅଟନ୍ତି, କିନ୍ତୁ ଦିବ୍ୟ ଗୁଣଧାରୀ ଦେବତା କିପରି ହେଲେ, ଏଭଳି ଶ୍ରେଷ୍ଠ କିଏ କରିଲେ, ଦେବୀ ଦେବତା ମାନେ ତ ସ୍ୱର୍ଗରେ ରହିଥାନ୍ତି, ତେଣୁ ତାଙ୍କୁ ସ୍ୱର୍ଗବାସୀ କିଏ କରାଇଲା, ସ୍ୱର୍ଗବାସୀରୁ ପୁଣି ନର୍କବାସୀ ହୋଇଛନ୍ତି, ପୁଣି ନର୍କବାସୀରୁ ସ୍ୱର୍ଗବାସୀ ହେବେ, ଏକଥା ତୁମେ ମଧ୍ୟ ଜାଣି ନଥିଲ। ତେବେ ଅନ୍ୟମାନେ କିପରି ଜାଣିବେ? ସ୍ୱର୍ଗ ସତ୍ୟଯୁଗକୁ ନର୍କ କଳିଯୁଗକୁ କୁହାଯାଏ, ଏକଥା ମଧ୍ୟ ତୁମେ ଏବେ ବୁଝୁଛ। ଏହିପରି ଡ୍ରାମା ତିଆରି ହୋଇଛି। ଏହି ପାଠପଢା ହେଉଛି ପତିତରୁ ପବିତ୍ର ହେବା ପାଇଁ। ଆତ୍ମା ହିଁ ପତିତ ହେଉଛି, ପତିତରୁ ପବିତ୍ର କରାଇବା ଏହି ଧନ୍ଦା ବାପା ହିଁ ତୁମକୁ ଶିଖାଉଛନ୍ତି। ତୁମେ ପବିତ୍ର ହେଲେ ପବିତ୍ର ଦୁନିଆକୁ ଚାଲିଯିବ, ଆତ୍ମା ପବିତ୍ର ହେଲେ ଯାଇ ସ୍ୱର୍ଗ ଦୁନିଆକୁ ଯିବା ପାଇଁ ଯୋଗ୍ୟ ହେବ। ଏହି ଜ୍ଞାନ ତୁମକୁ ଏହି ସଂଗମ ଯୁଗରେ ହିଁ ମିଳୁଛି। ବାବାଙ୍କ ଦ୍ୱାରା ପବିତ୍ର ହେବାର ଅସ୍ତ୍ର ମିଳୁଛି। ଏକ ବାବାଙ୍କୁ ହିଁ ପତିତ ପାବନ କୁହାଯାଉଛି, କହୁଛନ୍ତି ଆମକୁ ପବିତ୍ର କର। ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ, ପୁଣି 84 ଜନ୍ମ ନେଇ ପତିତ ହୋଇଛନ୍ତି। ଶ୍ୟାମ ଏବଂ ସୁନ୍ଦର କୃଷ୍ଣଙ୍କ ନାମ ମଧ୍ୟ ଏହିପରି ରଖାଯାଇଛି, କିନ୍ତୁ ମନୁଷ୍ୟ ଏହାର ଅର୍ଥ କିଛି ବୁଝୁନାହାନ୍ତି। ଏଠାରେ କୃଷ୍ଣଙ୍କ ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ ବୁଝାଯାଉଛି। ଶାସ୍ତ୍ରରେ ଦୁଇଟି ଦୁନିଆର କଳ୍ପନା କରିଦେଇଛନ୍ତି, ବାସ୍ତବରେ ଦୁନିଆ ଗୋଟିଏ, କେବଳ ନୂଆ ଏବଂ ପୁରୁଣା ହୋଇଥାଏ। ଯେପରି ଛୋଟ ପିଲା ପୁଣି ବଡ଼ ହୋଇ ତାପରେ ବୁଢ଼ା ହୋଇଥାନ୍ତି, ସେହିପରି ଦୁନିଆ ମଧ୍ୟ ନୂଆରୁ ପୁରୁଣା ହୋଇଥାଏ। ଏ କଥା ବୁଝାଇବା ପାଇଁ ତୁମେ କେତେ ମୁଣ୍ଡ ପିଟୁଛ, ନିଜର ରାଜଧାନୀ ସ୍ଥାପନ କରୁଛ ନା? ଏମାନେ ମଧ୍ୟ ବୁଝିଛନ୍ତି ନା ବୁଝିବା ଦ୍ୱାରା କେତେ ମଧୁର ହୋଇଯାଇଛନ୍ତି? ସେମାନଙ୍କୁ କିଏ ବୁଝାଇଛନ୍ତି? ଭଗବାନ ଲଢେଇ ଆଦିର ତ କୌଣସି କଥା ହିଁ ନାହିଁ। ଭଗବାନ କେତେ ବୁଦ୍ଧିମାନ ଏବଂ ଜ୍ଞାନୀ କରାଉଛନ୍ତି, ଶିବଙ୍କ ମନ୍ଦିରରେ ଯାଇ ପ୍ରଣାମ କରୁଛନ୍ତି, କିନ୍ତୁ ସେ କଣ ଅଟନ୍ତି କିଏ ଏ କଥା କେହି ଜାଣି ନାହାନ୍ତି। ଶିବ କାଶୀ ବିଶ୍ୱନାଥ ଗଙ୍ଗା ବାସ କେବଳ କହି ଚାଲିଛନ୍ତି, ଅର୍ଥ ଟିକେ ହେଲେ ବି ବୁଝି ନାହାନ୍ତି। ତୁମେ ବୁଝାଇଲେ କହିବେ ତୁମେ ଆମକୁ କଣ ବୁଝାଇବ, ଆମେ ତ ବେଦଶାସ୍ତ୍ର ଆଦି ସବୁ ପଢିଛୁ। ତୁମ ସନ୍ତାନ ମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଏସବୁ କଥାକୁ ଧାରଣା କରୁଛନ୍ତି, କେତେକ ତ ପୁରା ଭୁଲି ଯାଉଛନ୍ତି, କାହିଁକି ନା ବିଲକୁଲ ପଥର ବୁଦ୍ଧି ହୋଇଯାଇଛନ୍ତି। ତେଣୁ ବର୍ତ୍ତମାନ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଯେଉଁମାନେ ପାରସ ବୁଦ୍ଧି ହୋଇଛନ୍ତି, ତାଙ୍କର କାମ ହେଉଛି ଅନ୍ୟମାନଙ୍କୁ ପାରସ ବୁଦ୍ଧି କରାଇବା। ପଥର ବୁଦ୍ଧି ଆତ୍ମା ମାନଙ୍କର ଚାଲିଚଳନି ମଧ୍ୟ ସେହିପରି ହୋଇଥାଏ, କାହିଁକି ନା ବଗସଦୃଶ ହୋଇଗଲା ନା। ହଂସ ଅର୍ଥାତ୍ ପାରସ ବୁଦ୍ଧି ଆତ୍ମା କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ, ବଗୁଲା ମାନେ ଅର୍ଥାତ୍ ପଥର ବୁଦ୍ଧି ଆତ୍ମା ଦୁଃଖ ଦେଇଥାନ୍ତି, ତାଙ୍କୁ ଅସୁର କୁହାଯାଏ, କିନ୍ତୁ ପ୍ରତ୍ୟକ୍ଷ ରୂପେ ଜଣା ପଡନ୍ତି ନାହିଁ। ବହୁତ ସେଣ୍ଟରରେ ମୋତେ ଏହିପରି ଅନେକ ବିକାରଗ୍ରସ୍ତ ଆତ୍ମା ଆସିଯାଉଛନ୍ତି, ବାହାନା କରି କହିଥାନ୍ତି ଆମେ ପବିତ୍ର ରହୁଛୁ, କିନ୍ତୁ ସେସବୁ ମିଛ। କଥାରେ ଅଛି ମିଛ ଦୁନିଆ। ବର୍ତ୍ତମାନ ହେଉଛି ସଙ୍ଗମ କେତେ ଫରକ ରହୁଛି। ଯିଏ ମିଛ କହି ମିଛ କାମ କରୁଛନ୍ତି ସେ ଥାର୍ଡ ଗ୍ରେଡ୍ ହେଉଛନ୍ତି, ପ୍ରଥମ ଦ୍ୱିତୀୟ ତୃତୀୟ ଗ୍ରେଡ୍ ରହିଛି ନା, ବାବା କହିପାରିବେ ଇଏ ଥାର୍ଡ ଗ୍ରେଡ୍ର ଆତ୍ମା ଅଟନ୍ତି। ବାବା ବୁଝାଉଛନ୍ତି ପବିତ୍ରତାର ପୁରା ପ୍ରଣାମ ପ୍ରମାଣ ଦେବାକୁ ପଡିବ। କେତେକ କହୁଛନ୍ତି ତୁମେ ଦୁଇ ଜଣ ଅର୍ଥାତ୍ ସ୍ୱାମୀ ସ୍ତ୍ରୀ ଏକତ୍ର ରହି ପବିତ୍ର ରହୁଛ, ଏହା ତ ଅସମ୍ଭବ। କିନ୍ତୁ ପିଲାମାନଙ୍କ ପାଖରେ ଯୋଗବଳ ନଥିବାରୁ ଏତେ ସହଜ କଥା ବି ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ବୁଝାଇ ପାରୁ ନାହାନ୍ତି। ତାଙ୍କୁ ଏ କଥା କେହି ବୁଝାଉ ନାହାନ୍ତି କି ଏଠାରେ ଆମକୁ ଭଗବାନ ପଢ଼ାଉଛନ୍ତି। ଭଗବାନ କହୁଛନ୍ତି ପବିତ୍ର ହେବା ଦ୍ୱାରା ତୁମେ କୌଣସି ଜନ୍ମ ସ୍ୱର୍ଗର ମାଲିକ ହେବ। ଆମକୁ ବହୁତ ବଡ଼ ଲଟେରୀ ମିଳୁଛି, ତେଣୁ ଆହୁରି ଖୁସି ଅନୁଭବ ହେଉଛି। କେତେକ ସନ୍ତାନ ଗନ୍ଧର୍ବ ବିବାହ କରି ପବିତ୍ର ରହି ପ୍ରମାଣ ଦେଉଛନ୍ତି। ଦେବୀ ଦେବତା ମାନେ ପବିତ୍ର ଅଟନ୍ତି ନା? ଅପବିତ୍ରରୁ ପବିତ୍ର ତ ଏକମାତ୍ର ବାପା ହିଁ କରାଇବେ। ଏ କଥା ମଧ୍ୟ ବୁଝାଯାଉଛି ଜ୍ଞାନ ଭକ୍ତି ବୈରାଗ୍ୟ। ଜ୍ଞାନ ଓ ଭକ୍ତି ଅଧା ଅଧା ଅଟେ, ପୁଣି ଭକ୍ତି ପରେ ବୈରାଗ୍ୟ ରହିଛି। ଏବେ ତୁମକୁ ଏହି ପତିତ ଦୁନିଆରେ ରହିବାର ନାହିଁ, ଏହି କପଡ଼ା ଓହ୍ଲାଇ ଅର୍ଥାତ୍ ଶରୀରକୁ ଛାଡ଼ି ଘରକୁ ଯିବାକୁ ହେବ। 84 ଜନ୍ମର ଚକ୍ର ଏବେ ପୂର୍ଣ୍ଣ ହେଲା, ଏବେ ଆମେ ଯାଉଛୁ ଶାନ୍ତି ଧାମ। ପ୍ରଥମ କଥା ଆହ୍ଲାପ ଅର୍ଥାତ୍ ଆହ୍ଲା ବା ବାବାଙ୍କ କଥା କେବେ ବି ଭୁଲିବା ଅନୁଚିତ। ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି, ପୁରୁଣା ଦୁନିଆର ବିନାଶ ଏବେ ନିଶ୍ଚୟ ହେବ। ବାବା ଆମ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ବାବା ଅନେକ ଥର ନୂଆ ଦୁନିଆ ସ୍ଥାପନ କରିବାକୁ ଆସୁଛନ୍ତି। ନୂଆ ଦୁନିଆ ସ୍ଥାପନା ହୋଇଯିବା ପରେ ପୁଣି ନର୍କର ବିନାଶ ହୋଇଯିବ। ନର୍କ କେତେ ବଡ଼, ସ୍ୱର୍ଗ କେତେ ଛୋଟ, ନୂଆ ଦୁନିଆରେ ଥାଏ ଗୋଟିଏ ଧର୍ମ। ଏଠାରେ ତ କେତେ ଢେର ଧର୍ମ ରହିଛି, ଲେଖା ମଧ୍ୟ ଯାଇଛି ଶଙ୍କରଙ୍କ ଦ୍ୱାରା ବିନାଶ। ଅନେକ ଧର୍ମର ବିନାଶ ହୋଇ ପୁଣି ଏକ ଧର୍ମର ସ୍ଥାପନା ବ୍ରହ୍ମାଙ୍କ ଦ୍ୱାରା ହେଉଛି। ଏହି ଧର୍ମ କିଏ ସ୍ଥାପନ କରୁଛନ୍ତି? ବ୍ରହ୍ମା ତ କରୁନାହାନ୍ତି, ବ୍ରହ୍ମା ମଧ୍ୟ ପତିତରୁ ପୁଣି ପବିତ୍ର ହେଉଛନ୍ତି। ମୋ ପାଇଁ ସେ ବାବାଙ୍କ ପାଇଁ ତ କୁହାଯିବ ନାହିଁ ଯେ ପତିତରୁ ପବିତ୍ର ହେଉଛନ୍ତି। ପବିତ୍ର ଥିବା ସମୟରେ ଏହାଙ୍କର ନାମ ଲକ୍ଷ୍ମୀ ନାରାୟଣ ରଖାଯାଉଛି। ପତିତ ହେଲା ପରେ ବ୍ରହ୍ମା ନାମ ହୋଇଥାଏ, କୁହାଯାଏ ବ୍ରହ୍ମାଙ୍କ ଦିନ ବ୍ରହ୍ମାଙ୍କ ରାତି। ଶିବବାବାଙ୍କୁ ଅନାଦି ରଚୟିତା କୁହାଯାଉଛି। ଆତ୍ମାମାନେ ତ ସଦାସର୍ବଦା ରହି ଆସିଛନ୍ତି, ଶିବବାବାଙ୍କୁ ଆତ୍ମାମାନଙ୍କର କ୍ରିଏଟର ଅର୍ଥାତ୍ ରଚୟିତା କୁହାଯିବ ନାହିଁ, ସେଥିପାଇଁ ଆତ୍ମାକୁ ଅନାଦି କୁହାଯାଉଛି। ବାବାଙ୍କ ସହିତ ଆତ୍ମାମାନେ ମଧ୍ୟ ଅନାଦି ଅଟନ୍ତି, ଖେଳ ଅର୍ଥାତ୍ ଡ୍ରାମା ମଧ୍ୟ ଅନାଦି ଅଟେ, ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତ ଓ ଅବଧିର ଜ୍ଞାନ ମିଳୁଛି, ଏହା କିଏ ଦେଉଛନ୍ତି? ବାବା। ତୁମେ କୌଣସି ଜନ୍ମ ପାଇଁ ସନାଥ ହୋଇଯାଉଛ, ପୁଣି ରାବଣ ରାଜ୍ୟରେ ଅନାଥ ହୋଇଯାଉଛ, ପୁଣି ତୁମର ଚରିତ୍ର ବିଗାଡ଼ିବାରେ ଲାଗିଥାଏ, ଏହା ମଧ୍ୟ ବିକାର ଅଟେ ନା? ମନୁଷ୍ୟ ଭାବୁଛନ୍ତି ନର୍କ ସ୍ୱର୍ଗ ସବୁ ଏକତ୍ର ଚାଲୁଛି। ଏବେ ତୁମ ସନ୍ତାନ ମାନଙ୍କୁ କେତେ ସ୍ପଷ୍ଟ ଭାବରେ ବୁଝାଯାଉଛି। ଏବେ ତୁମେ ଗୁପ୍ତ ଅଡ୍ଡା ଶାସ୍ତ୍ରରେ କଣ ସବୁ ଲେଖିଦେଇଛନ୍ତି? ଜ୍ଞାନର ସୂତା କେତେ ଅଡୁଆ ହୋଇଯାଇଛି। ବାବାଙ୍କୁ ହିଁ ଡାକୁଛନ୍ତି ଆମେ ଅଯୋଗ୍ୟ ହୋଇଯାଇଛୁ, ଆପଣ ଆସି ଆମକୁ ପବିତ୍ର କରି ଆମର ଚରିତ୍ରକୁ ସୁଧାରନ୍ତୁ। ତୁମର ଚରିତ୍ର ଏବେ କେତେ ସୁଧୁରୁଛି? କେତେକ ପିଲା ତ ସୁଧୁରିବା ବଦଳରେ ଆହୁରି ବିଗିଡ଼ି ଯାଉଛନ୍ତି, ଏସବୁ ଚଳନିରୁ ଜଣା ପଡ଼ିଥାଏ। ଆଜି ହଂସ ବୁଲାଉଛନ୍ତି, କାଲି ବଗ ହୋଇଯାଉଛନ୍ତି, ଏଥିପାଇଁ ସମୟ ଲାଗୁନାହିଁ। ମାୟା ମଧ୍ୟ ବହୁତ ଗୁପ୍ତ ଅଟେ, ଏଠାରେ କଣ କିଛି ଦେଖିବାର କଥା ଅଛି? ବାହାରକୁ ଗଲେ ଜଣା ପଡୁଛି, ପୁଣି ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, ଭାଗନ୍ତି ହୋଇଯାଉଛନ୍ତି, ଏତେ ମାତ୍ରାରେ ବିକାରଗ୍ରସ୍ତ ହୋଇଯାଉଛନ୍ତି ଯେ ହାତ ଗୋଡ ଭାଙ୍ଗି ଯାଉଛି। ଏହା ଇନ୍ଦ୍ରପ୍ରସ୍ଥର କଥା ନା? ସବୁ କଥା ଜଣା ତ ପଡିଯାଉଛି। ଏହିଭଳି ଆତ୍ମାମାନଙ୍କୁ ତ ସଭାକୁ ଆସିବା ଅନୁଚିତ, ଅଳ୍ପ ବହୁତ ଜ୍ଞାନ ଶୁଣିଥିବାରୁ ସ୍ୱର୍ଗକୁ ତ ଆସିଯିବେ, କାରଣ ଜ୍ଞାନର ବିନାଶ ହୁଏ ନାହିଁ। ଏବେ ବାପା କହୁଛନ୍ତି ପୁରୁଷାର୍ଥ କରି ଉଚ୍ଚ ପଦ ପାଅ, ଯଦି ବିକାରଗ୍ରସ୍ତ ହେବ ତେବେ ପଦ ଭ୍ରଷ୍ଟ ହୋଇଯିବ। ଏବେ ତୁମେ ବୁଝୁଛ ଏହି ଚକ୍ର କିପରି ଘୁରୁଛି, ଏବେ ତୁମ ସନ୍ତାନ ମାନଙ୍କର ବୁଦ୍ଧି କେତେ ପରିବର୍ତ୍ତନ ହେଉଛି, ତଥାପି ମାୟା ନିଶ୍ଚିନ୍ତ ଧୋକା ଦେଇ ଦେଇଥାଏ। ଇଚ୍ଛା ମାତ୍ର ଅବିଦ୍ୟା ହୁଅ, କୌଣସି ଇଚ୍ଛା ରଖିଲେ ପୁରୁଷାର୍ଥ ସରିଲା। ୱର୍ଥ ନଟ୍ ଏ ପେନି ଅର୍ଥାତ ପାଇ ପଇସାରୁ ହୀନ ହୋଇଯାଉଛନ୍ତି। ଭଲ ଭଲ ମହାରଥୀ ମାନଙ୍କୁ ମଧ୍ୟ ମାୟା କୌଣସି ନା କୌଣସି ପ୍ରକାରର ଧୋକା ଦେଇ ଦେଇଥାଏ, ଯାହାଦ୍ୱାରା କି ସେମାନେ ବାବାଙ୍କ ହୃଦୟରେ ସ୍ଥାନ ପାଆନ୍ତି ନାହିଁ। କେତେକ ସନ୍ତାନ ତ ଏପରି ଥାନ୍ତି ଯିଏକି ନିଜ ପିତାଙ୍କୁ ହତ୍ୟା କରିବାରେ ଡେରି କରନ୍ତି ନାହିଁ, ପରିବାରକୁ ମଧ୍ୟ ଶେଷ କରିଦେଉଛନ୍ତି। ଏମାନେ ମହାନ ପାପ ଆତ୍ମା ଅଟନ୍ତି। ରାବଣ କଣକଣ କରାଇ ଦେଉଛି, ବହୁତ ଘୃଣା ଆସୁଛି, କେତେ ଅପବିତ୍ର ଦୁନିଆ ଅଟେ, ତେଣୁ ଏହି ଦୁନିଆରେ ଆଦୌ ମନ ଲଗାଇବାର ନାହିଁ। ପବିତ୍ର ହେବା ପାଇଁ ବହୁତ ସାହସ ଦରକାର। ବିଶ୍ୱର ବାସାହୀ ରୂପୀ ପୁରସ୍କାର ନେବା ପାଇଁ ମୁଖ୍ୟ ହେଉଛି ପବିତ୍ରତା। ପବିତ୍ରତାକୁ ନେଇ କେତେ ହଙ୍ଗାମା କରୁଛନ୍ତି। ଗାନ୍ଧିଜୀ ମଧ୍ୟ କହୁଥିଲେ, ହେ ପତିତ ପାବନ ଆସ। ଏବେ ବାପା କହୁଛନ୍ତି, ଇତିହାସ ଭୂଗୋଳର ପୁଣି ଥରେ ପୁନରାବୃତ୍ତି ହେଉଛି, ସମସ୍ତଙ୍କୁ ଘରକୁ ଫେରିବାକୁ ହିଁ ହେବ। ସବୁ ଆତ୍ମା ମାନେ ପରମଧାମରୁ ଏଠାକୁ ଆସିବେ, ତେବେ ତ ସମସ୍ତେ ଏକାଠି ଯିବେ। ବାପା ମଧ୍ୟ ଆସିଛନ୍ତି ନା ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ। ବାବାଙ୍କର ଆସିବା ବିନା କୌଣସି ଆତ୍ମା ଫେରି ଯାଇପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ଦେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ମାୟାର ଧୋକାରୁ ସୁରକ୍ଷିତ ରହିବା ପାଇଁ କୌଣସି ବି ପ୍ରକାରର ଇଚ୍ଛା ରଖିବା ଅନୁଚିତ, ସେଥିପାଇଁ ଇଚ୍ଛା ମାତ୍ର ଅବିଦ୍ୟା ହେବାକୁ ପଡିବ। ନମ୍ବର ଦୁଇ, ବିଶ୍ୱର ବାସାହୀର ପୁରସ୍କାର ନେବା ପାଇଁ ମୁଖ୍ୟ ହେଉଛି ପବିତ୍ରତା, ସେଥିପାଇଁ ପବିତ୍ର ହେବାର ସାହସ ରଖିବାକୁ ହେବ, ନିଜର ଚରିତ୍ରକୁ ସୁଧାରିବାକୁ ପଡିବ। ବରଦାନ, ସର୍ବଦା ଯୋଗର ଛତ୍ରଛାୟା ତଳେ ଏବଂ ମର୍ଯ୍ୟାଦାର ସୀମାରେଖା ଭିତରେ ରହୁଥିବା ମାୟା ଜିତ ବିଜୟୀ ହେବ। ବାବାଙ୍କୁ ମନେ ପକାଇବା ହିଁ ଛତ୍ରଛାୟା ଅଟେ ଏବଂ ଛତ୍ରଛାୟା ତଳେ ରହିବା ଅର୍ଥାତ୍ ମାୟା ଜିତ ବିଜୟୀ ହେବ। ଯଦି ସର୍ବଦା ଯୋଗର ଛତ୍ରଛାୟା ତଳେ ଏବଂ ମର୍ଯ୍ୟାଦାର ସୀମାରେଖା ଭିତରେ ରହିବ, ତେବେ ଏହା ଭିତରକୁ ଆସିବାର ସାହସ କାହାର ବି ନାହିଁ। ଯେହେତୁ ତୁମେମାନେ ମର୍ଯ୍ୟାଦାର ସୀମା ଭିତରୁ ବାହାରକୁ ବାହାରି ଯାଉଛ, ତେଣୁ ମାୟା ମଧ୍ୟ ଆପଣାର କରିବାରେ ଅତି ପ୍ରବୀଣ ଅଟେ। କିନ୍ତୁ ତୁମେମାନେ ଯଦି ସର୍ବଦା ଏହି ସ୍ମୃତିରେ ରହିବ ଯେ ମୁଁ ଅନେକ ଥର ବିଜୟୀ ହୋଇସାରିଛି ଏବଂ ବିଜୟମାଳା ମୋର ହିଁ ସ୍ମାରକୀ ଅଟେ, ତେବେ ଏହିଭଳି ସମର୍ଥ ସ୍ମୃତି ରହିଲେ ମାୟା ଠାରୁ କେବେ ବି ପରାଜୟ ହୋଇପାରିବ ନାହିଁ। ସ୍ଲୋଗାନ, ଯଦି ସର୍ବ ସମ୍ପତ୍ତିକୁ ନିଜ ଭିତରେ ସମାହିତ କରିନେବ, ତେବେ ସମ୍ପୂର୍ଣ୍ଣତାର ଅନୁଭବ ହେବାକୁ ଲାଗିବ। ଆଚ୍ଛା, ଓମ୍ ଶାନ୍ତି।